तं किमनेन पूर्वं निरस्तमानेन च पानदेन धर्मो दवा सर्वजनानुकम्पया यतो जतो भवास्तु स्थिति सर्वजीवा। भगवान करा ब्रह्मा स्तुति जो कर ले चौदह अध्याय सुवर्ण करागला तब पंद्रह अध्याय भगवान कर पोगंड लीला सुवर्ण कर दी कि भगवान सु करसंती भगवान आगु बाछी मान को चलाउले बर्तमान गाभी मान को सब ना भगवान
पोगंड लीला सब आरंभ है। पौमंडल भगवान छः वर्ष पौमंड वर्ष आरम्भ छः पाँच वर्ष पर्यंत पमार बाल्यलीला तेना भगवान जो गाभी मान को नहीं जाऊँगी क्योंकि वृंदावन सब विभिन्न प्रकार विहार करती सांग मैंने सहित खेलास खेलाखेली सब करते भगवान विश्राम नौ सखा मान कड़े के बलराम को सेवा कर विभिन्न प्रकार पंद्रह अध्याय सब वर्णना कर गोटे काले नाग विषय काले दर्णा विषय भगवान ये लीलाटी वर्णना कर षोल अध्याय तेनालीदिन सका बहुत भोर भोर से जादिन आलराम जाए तेमती लीला करके पहुंचे से जमुना कूल में जो रही काद रही सांग मैने
गाभी गाधी मानी से पानी पी दे भगवान टी पचर रही जाती एम आग जा पानी पी सब मृत्युवरण कर कारण से कालीयर विषय विशेष ज्वाला प्रखर जे से ह्रद उपर पड़ जा पक्षी मृत्युवरण कर मरिक पड़ता तले ये से विषर रही ज्वाला तेणु भगवान देखिले ये जो कालीय रही सब प्रकार ये असुविधा कर तेनाली विदा करने दलन करवाई से लीलाटी करेणु से गोटे रही वृक्ष गोटे रही अशुद्ध वृक्ष ना कौ वृक्ष जो वृक्ष चढ़ीक भगवान से कालिया दल कालिया से जो ह्रद को लंफ प्रदान कर भगवान जो जाते विराट शब्द होती कालिय शहे एक फणा तार तेणु सी कहला ये मोर ह्रद को किए ये बड़ उत्पाद सृष्टि करते बड़ डिस्टर्बांस किए कर देखुची तं प्रक्षणीय सुकुमार घनावदात श्रीवत्स पीत वसन स्मित सुंदरास्यम क्रीडंतम प्रतिभयकमलोदराघ्री संदस्य मर्म सुरुषा भुजया चुछाद ये नौ अध्याय नौ षोल अध्याय नौ श्लोक कहटा भगवान उपर तलू आसे तले रही देखुची कालिया तेना भगवान आगर मुखटा को फास्ट देखु तंग प्रेक्षणीय सुकुमार घनावदात प्रेक्षणीय एत सुंदर देखापी शरीर प्रेक्षणीय से कह सुकुमार बहुत सुंदर तक शरीर घनावदात मेघवर्णर शरीर तर शिवत्स छाती में शिवत्स चिन्ह अच्छा पीत वसन परिधान कर एवं स्मित सुंदर हास्यम सुंदर भाव हसुच्च स्मित हास्य कर क्रीडंतम न प्रतिभय कालियर भय समस्ते भय कर रोते किए आसप किंतु ये तो क्रीड़ा कर अप्रतिभा कौन भय नहीं कमल दराघ्री अंघ्री पाद सब पद्म भली रही कमल दराघ्री एवं संदस्य मर्मसु रुषा भुजा चाद यू देखिकी सब मर्मस्थान मानक भुजा चाद मैंने जो शहे एक फणा अच्छी से फणार सब दंशन कर तेणु भगवान किसी समय खेला देखापी से कौन कले ना से तापर से कालिया तार लाजे गोड़े कर भगवान निश्चेष्ट पड़ जाते तेणु एम सब तो मृत्युवरण करपर ये है सब ବୃନ୍ଦାବନରେ ସବୁ ବିଭିନ୍ନ ପ୍ରକାର ଅଶୁଭ ସଙ୍କେତ ସବୁ ଆସିଲେ। ତେଣୁ ସେଠି ଖବର ମିଳିଲା ଯେ କୃଷ୍ଣକୁ କୃଷ୍ଣ ସେ କାଳିଆ ଦଳ ଭିତରେ ପଡ଼ିଯାଇଛନ୍ତି, କାଳିଆ ହ୍ରଦ ଭିତରେ ପଡ଼ିଯାଇଛନ୍ତି। ତେଣୁ ସମସ୍ତେ ଯଶୋଦା ନନ୍ଦ ଆଉ ଉପାନନ୍ଦ ଯେତେ ସବୁ ଥିଲେ ତାଙ୍କ ସବୁ ବୃନ୍ଦାବନରେ ସବୁ ରହିଥିଲେ ସେମାନେ ସବୁ ଦୌଡ଼ିକିରି ଆସିଲେ, ସବୁ କାନ୍ଦିକିରି କିସ୍ତାରେ ସମୟ ଆସିଲେ। ତେଣୁ ଦେଖିଲେ କୃଷ୍ଣ ଏମିତି ହେଇକି ପଡ଼ିଛି, ନିଶ୍ଚେଷ୍ଟ ହେଇକି ପଡ଼ିଛି। ତେଣୁ ସମସ୍ତେ କାଳିଆ ଭିତରକୁ ହ୍ରଦ ଭିତରକୁ ପଶିବା ପାଇଁ ଧାଉଁଛନ୍ତି, କିନ୍ତୁ କିଏ ବଳରାମ ସେ ସମସ୍ତଙ୍କୁ ଅଟକେଇକି ରଖୁଛନ୍ତି। କହିଲେ ତୁମେ ବ୍ୟସ୍ତ ହୁଅ ନା, ଯିଏ ପୁତନାକୁ ମାରିଲା, ଯିଏ ଚକଟାସୁର ବନ୍ଧନ କଲା, ଯିଏ ଏତେ ବଡ଼ ବିରାଟ ବଡ଼ ବୃକ୍ଷକୁ ଭଞ୍ଜନ କଲା, ଏସବୁ ଯିଏ କରିଛି ସିଏ କାହିଁ ବ୍ୟସ୍ତ ହେଉଛ, ସେ କିଛି ତା କିଛି ହେବନି ଏମିତି କହିଲେ ମଧ୍ୟ କେହି ଶୁଣୁନାହାନ୍ତି। ଯାହା ହଉ, ଭଗବାନ ତାପରେ ଦେଖିଲେ ଯେତେବେଳେ ସମସ୍ତେ ଆସିଗଲେ, ଭଗବାନ ତାଙ୍କର ନୃତ୍ୟ ଆରମ୍ଭ କଲେ କାଳିଆ ଦଳ। ତାପରେ ସେଠୁ ନିଜକୁ ବାହାର କରିଦେଇକିରି ତା'ର ଯେଉଁ ବନ୍ଧନ ଭିତରେ ଥିଲେ ନିଜକୁ ବାହାର କରିକିରି, ତାପରେ ତା'ର 101 ଯେଉଁ ଫଣା ଅଛି ସେ ଫଣା ଉପରେ ଚଢ଼ିକିରି ସେ ଯେତେବେଳେ ଫଣା ମାରିବା ପାଇଁ ଚେଷ୍ଟା କରୁଛି, ସେତେବେଳେ ଭଗବାନ କ'ଣ କରୁଛନ୍ତି ନା ତା'ର ସେ ଫଣା ଉପରେ ନୃତ୍ୟ କରୁଛନ୍ତି, ବହୁତ ସୁନ୍ଦର ନୃତ୍ୟ କରୁଛନ୍ତି, ଯାହାକୁ ଦେଖିବା ପାଇଁ ଦେବତାମାନେ ଅପ୍ସରା ଗନ୍ଧର୍ବ ସମସ୍ତେ ଆସିକିରି ଉପରେ ସ୍ୱର୍ଗରେ ସବୁ କିଏ ଦୁନ୍ଦୁହି ବଜାଉଛନ୍ତି, କିଏ ମୃଦଙ୍ଗ ବଜାଉଛନ୍ତି, କିଏ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବଜାଉଛନ୍ତି, ଅପ୍ସରାମାନେ ନୃତ୍ୟ କରୁଛନ୍ତି, ଏବଂ ଭଗବାନ ସେଇ କାଳିଆର 101 ଫଣାରେ ସବୁ ସୁନ୍ଦର ନୃତ୍ୟ କରୁଛନ୍ତି। ସେ ହେଉଛନ୍ତି ନୃତ୍ୟର ଗୁରୁ, ଅଖିଳ ନୃତ୍ୟ ଗୁରୁ ସିଏ। ତେଣୁ ସୁନ୍ଦର ଭାବରେ ଏତେ ଅସୁବିଧା ସତ୍ତ୍ୱେ ମଧ୍ୟ ସେ ସୁନ୍ଦର ଯେଉଁ ତାଙ୍କର ଯେଉଁ ଛନ୍ଦ ଇତ୍ୟାଦି ସବୁ ରହିଛି ନାଟ୍ୟର, ସେସବୁ ଛନ୍ଦରେ ସେସବୁ ନୃତ୍ୟ କରୁଛନ୍ତି। ତେଣୁ ଏଇଟାକୁ ସବୁ ଦେଖୁଛନ୍ତି ପ୍ରଜାବାସୀମାନେ ଦେଖୁଛନ୍ତି। ତାପରେ ଭଗବାନଙ୍କର ଯେଉଁ ପାଦାଘାତ, ଯଦିଓ ବହୁତ ସୁନ୍ଦର ସୁକୁମାର ପାଦ ରହିଛି, କିନ୍ତୁ ସେ ପାଦରେ ଯେତେବେଳେ ସେ ନୃତ୍ୟ କରୁଛନ୍ତି, କାଳିଆର ପୁରା ରକ୍ତ ବାହାରି ପଡ଼ୁଛି, ତାଙ୍କର ପାଟିରୁ ରକ୍ତବାନ୍ତି କରୁଛି ଭଗବାନ। ଯେମିତି ପୃଥିବୀ ପଡ଼ିଲା ଭଳିଆ ତା ଉପରେ ଲାଗୁଛି, ପୃଥିବୀର ବାହାର ପଡ଼ୁଛି, ହିମାଳୟ ଭଳି ପାହାଡ଼ ପଡ଼ୁଥିବା ଭଳିଆ ଲାଗୁଛି। ତାପରେ ଆସ୍ତେ ଆସ୍ତେ କାଳିଆର ସବୁ ଶକ୍ତି ଚାଲିଯାଇଛି, ତେଣୁ ସିଏ ନିଶ୍ଚେଷ୍ଟ ହୋଇ ଯେତେବେଳେ ପଡ଼ିଯାଇଛି, ସେତେବେଳେ ତାଙ୍କର ସ୍ତ୍ରୀମାନେ, କାଳିଆର ସ୍ତ୍ରୀମାନେ ତାଙ୍କ ପିଲାମାନଙ୍କୁ ଆଣିକିରି ଭଗବାନଙ୍କୁ ସ୍ତୁତି କରୁଛନ୍ତି। ସେଥିରୁ ଇଏ ଗୋଟିଏ ସ୍ତୁତି, ତପସ୍ତପ୍ତମ କି ମନେନ ପୂର୍ବମ ନିରସ୍ତମାନେନ ଚ ମାନ ଦେନ। ତେଣୁ ସିଏ କହୁଛନ୍ତି, ପ୍ରଥମେ ସେ କହିଲେ, ନ୍ୟାୟରି ଦଣ୍ଡ କୃତ କିଳିବିଚେସ୍ମି ତବାବତାର ଖଳ ନିଗ୍ରହାୟ ରିପୋ ସୂତାନାମ ପିତୁଲ୍ୟ ଦୃଷ୍ଟେ ଧସେ ଦମଂ ଫଳ ମେବାନୁ ସଂସରଣ। ଆପଣ ଏ ଯେଉଁ ଦଣ୍ଡ ପ୍ରଦାନ କଲେ, ଇଏ ହେଉଛି ନ୍ୟାୟ ପ୍ରଦାନ କରିଛନ୍ତି ତାକୁ, କାରଣ କୃତ କିଳିବିଷେ ଇଏ ବିଭିନ୍ନ ପ୍ରକାର ଅପକାର୍ଯ୍ୟ ସବୁ କରୁଛି। ତବାବତାର ଖଳ ନିଗ୍ରହ, ଆପଣଙ୍କର ଅବତାର ଯେଉଁ ହୋଇଛି ଆପଣ ନିଜେ କହିଛନ୍ତି, ବିନାଶାୟ ଚ ଦୁଷ୍କୃତାମ, ତେଣୁ ଖଳ ନିଗ୍ରହ କରିବା ପାଇଁ ଆପଣଙ୍କର ଅବତାର ହୋଇଛି। ରିପୋ ସୂତାନାମ ପିତୁଲ୍ୟ ଦୃଷ୍ଟେ, ଆପଣଙ୍କର କିଏ ଶତ୍ରୁ ନାହାନ୍ତି, କିଏ ପୁତ୍ର ବା ମିତ୍ର କେହି ନାହାନ୍ତି, ସମସ୍ତଙ୍କୁ ଆପଣ ତୁଲ୍ୟ ଦୃଷ୍ଟି କରୁଛନ୍ତି। ଆପଣଙ୍କ ପାଇଁ ରିପୁ ଶତ୍ରୁ ଯିଏ, ଯେଭଳି ଭାବରେ ଆପଣଙ୍କର ଦୃଷ୍ଟି ରହିଛି ତା ପ୍ରତି, ଆପଣଙ୍କର ନିଜର ପୁତ୍ର ପ୍ରତି ମଧ୍ୟ ସେଭଳି ଦୃଷ୍ଟି ରହୁଛି। ତେଣୁ ଧସେ ଦମଂ ଫଳ ମେବାନ ସବ, ତେଣୁ ଆପଣ ଆକୁ ଯେଉଁ ଦଣ୍ଡ ଦେଲେ, ଏ ଯେଉଁ ଦଣ୍ଡ ଦେଉଛନ୍ତି, ଏଇଟା ହେଉଛି ତା'ର ଫଳ, ପ୍ରକୃତ ଫଳ ସେ ପ୍ରାପ୍ତ ହେଇଛି। ତେଣୁ ଏସବୁରେ କହୁଛନ୍ତି, ତପ ସୁତପ୍ତମ କି ମନେନ ପୂର୍ବମ, ତେଣୁ କାଳିଆ ପତ୍ନୀମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ପ୍ରକୃତରେ ଇଏ କ'ଣ ପୂର୍ବ ଜନ୍ମରେ ବହୁତ ତପସ୍ୟା କରିଥିଲା କି, ତପ ସୁତପ୍ତମ କି ମନେନ ପୂର୍ବମ ନିରସ୍ତ ମାନେନ ଚ ମାନ ଦେନ, ବା ଅନ୍ୟମାନଙ୍କୁ ମାନ ସମ୍ମାନ ପ୍ରଦର୍ଶନ କରିଛନ୍ତି, ନିଜେ ସମ୍ମାନ ଦାବି ନ କରି ଅନ୍ୟମାନଙ୍କୁ ମାନ ଦେଇଛନ୍ତି, ବା ଧର୍ମ ଅଥବା ସର୍ବଜନାନୁକମ୍ପାୟା, ବା କିଛି ଧର୍ମ ଆଚରଣ କରିଛନ୍ତି, ଯେଉଁ ସର୍ବଜନ ସମସ୍ତଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିଛନ୍ତି। ଯତୋ ଭବାସ୍ତୁ ସେତି ସର୍ବଜୀବ, ଯାହାକୁ ଯାହାଫଳରେ କି ଆପଣ ସମସ୍ତଙ୍କ ପ୍ରତି ଆପଣ ତୁଷ୍ୟତି, ଆପଣ ତୁଷ୍ଟି ହୁଅନ୍ତି ବା ଆପଣ ସନ୍ତୋଷ ଲାଭ କରନ୍ତି। ଏଭଳି ଭାବରେ ଜଣେ ଯଦି ଏକରେ ଯଦି ଭଗବତ ଗୀତାରେ ଦ୍ୱାରା ଶ୍ରଦ୍ଧା ଭଗବାନ କହୁଛନ୍ତି, ଅଦ୍ୟଷ୍ଟା ସର୍ବଭୂତାନାଂ ମୈତ୍ର, ଏସବୁ ଯେଉଁମାନେ କରିବେ ସେମାନେ ଭଗବାନଙ୍କ ଅତି ପ୍ରିୟ। ତେଣୁ ଏଇଭଳି ଭାବରେ ଇଏ କାଳିଆ କ'ଣ ପୂର୍ବଜନ୍ମରେ ଏଇଭଳି ଭାବରେ କିଛି ତପସ୍ୟା କରିଥିଲା ଯାହାକି ଆପଣ ସେଥିପାଇଁ ତା ଉପରେ ସନ୍ତୁଷ୍ଟ ହେଇଛନ୍ତି। ତାପରେ ଶ୍ଲୋକ ତସ୍ୟାନ ଭାବ ସ୍ନ ଦେବ ବିଦ୍ମହେ ଭଗବାନ ରେଣୁ ସ୍ପର୍ଶାଧିକାର ଯଦବାଂଛାଶ୍ରୀ ଲଲନାଚରତ୍ତପୋ ବିହାୟ କାମାନ ସୁଚିରଂ ତ୍ରିଦବ୍ରତା। ତେଣୁ ଏମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଯେ କଶ୍ୟାନ ଭାବଶ ନ ଦେବ ବିଦ୍ମହେ, ଆପଣଙ୍କର କିଭଳି ଭାବରେ କୃପା ଏଟାକୁ ଆମେ ବୁଝିପାରୁନୁ। କାହିଁକି ନା ତବାଙ୍ଗରେ ରେଣୁ ସ୍ପର୍ଶାଧିକାର, ଆପଣଙ୍କର ପାଦପଦ୍ମର ରେଣୁର ସ୍ପର୍ଶ କରିବା ପାଇଁ କେମିତି ଅଧିକାର ପାଇଲା କାଳିଆ? କାହିଁକି ନା ଯଦ୍ ବାଞ୍ଛା ଶ୍ରୀ ଲଲନା ଚରତ୍ତପୋ, ଯାହାକୁ ବାଞ୍ଛା କରିକିରି ଆପଣ ପାଦପଦ୍ମର ଧୂଳିକୁ ଟିକେ ପାଇବା ପାଇଁ ଲଲନା ବା ଲକ୍ଷ୍ମୀଦେବୀ ତପସ୍ୟା ଆଚରଣ କରୁଛନ୍ତି ବିଲ୍ଲବନରେ, ଏପର୍ଯ୍ୟନ୍ତ ମଧ୍ୟ ବିହାୟ କାମାନ ସୁଚିରଂ ଧୃତବ୍ରତା, ସମସ୍ତ ତାଙ୍କର ଯେଉଁ ଐଶ୍ୱର୍ଯ୍ୟ ସବୁ ଅଛି ତ୍ୟାଗ କରିକିରି ସେ ଆପଣଙ୍କର ପାଇଁ ତପସ୍ୟା କରୁଛନ୍ତି, ଆପଣଙ୍କୁ ପାଇବା ପାଇଁ, ଆପଣ ପାଦ ଧରି ପାଇବା ପାଇଁ, କିନ୍ତୁ ଏପର୍ଯ୍ୟନ୍ତ ସେ ପାଇପାରୁନାହାନ୍ତି। ନନାଗପୃଷ୍ଟମ ନ ଚ ସାର୍ବଭୌମମ ନ ପାରମେଷ୍ଟମ ନ ରସାଧିପତ୍ୟମ ନ ଯୋଗ ସିଦ୍ଧିର ପୁନର୍ଭବମ ବା ବାଞ୍ଛନ୍ତି ଯତ୍ ପାଦ ରଜ ପ୍ରପନ୍ନା। ତେଣୁ ଭଗବାନ ଯଦି କହିବେ ତାହେଲେ ଠିକ୍ ଅଛି, ତମେ କ'ଣ ଚାହୁଁଛ ମୋତେ ପ୍ରାର୍ଥନା କର, ମୋର ବର କାମନା କର। ତେଣୁ କାଳିଆ ପତ୍ନୀମାନେ କହୁଛନ୍ତି ନ ନାକ ପୃଷ୍ଠମ, ଆମେ ସ୍ୱର୍ଗ ଚାହୁଁନୁ, ନ ତ ସାର୍ବଭୌମ ବା ଏ ପୃଥିବୀ ପୃଷ୍ଠରେ ଏକଛତ୍ର ସମ୍ରାଟ ହେବା ପାଇଁ ଚାହୁଁନୁ, ନ ପାରମେଷ୍ଟମ ବା ବ୍ରହ୍ମା ପଦ ମଧ୍ୟ ଆମେ ପ୍ରାପ୍ତ ହେବା ପାଇଁ ଚାହୁଁନୁ, ନ ରସାଧିପତ୍ୟମ ପାତାଳ ରସାତଳ ଯେଉଁ ରହିଛି ତା ମଧ୍ୟ ଆଧିପତ୍ୟ ହେବା ପାଇଁ ଆମେ ଚାହୁଁନୁ, ନ ଯୋଗ ସିଦ୍ଧି ଯୋଗ ଅଷ୍ଟାଙ୍ଗ ଯୋଗ ସିଦ୍ଧି ଅଣିମା ଲଘିମା ପ୍ରତି କାମ ପ୍ରାକାମ୍ୟ କାମ ସାଇତା ଏଭଳି ଭାବରେ ବହୁତ ସିଦ୍ଧି ସବୁ ରହିଛି, 18 ସିଦ୍ଧି ରହିଛି, ମୁଖ୍ୟ 8 ସିଦ୍ଧି ରହିଛି। ତେଣୁ ଏଇ ସିଦ୍ଧି ଯିଏ ଟିକେ ପ୍ରାପ୍ତ ହେଉଛି ତାକୁ ଲୋକମାନେ ଭଗବାନ ବୋଲି ଭାବୁଛନ୍ତି। ତେଣୁ ସିଏ କହୁଛନ୍ତି ଆମର ଯୋଗ ସିଦ୍ଧି ମଧ୍ୟ ଦରକାର ନାହିଁ, ଆଉ ମୁକ୍ତି ଚାହୁଁଛ କି ନା ନ ପୁନର୍ଭବମ ବା ଆମେ ମୁକ୍ତି ମଧ୍ୟ ଚାହୁଁନୁ, ତାହେଲେ କ'ଣ ଚାହୁଁଛ? ବାଞ୍ଛନ୍ତି ଯତ୍ ପାଦ ରଜ ପ୍ରପନ୍ନା, ଆପଣଙ୍କର ପାଦପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ କିଛି ଚାହାନ୍ତିନି। ତାପରେ ମୂଳାୟ କବୈ ଶସ୍ତ୍ର ଦୋନୟେ ପ୍ରଭୃତାୟ ନିବୃତାୟ ନିଗମାୟ ନମୋ ନମଃ। ତେଣୁ ଆପଣଙ୍କୁ ଆମେ କେବଳ ନମସ୍କାର କରୁଛୁ, ଆପଣ ହେଉଛନ୍ତି ସମୁକିଶ୍ୱର ପ୍ରମାଣର ମୂଳ, ଆପଣ ହେଉଛନ୍ତି ସମସ୍ତ ଜ୍ଞାନୀମାନଙ୍କର ଜ୍ଞାନୀ କବୟ, ଏବଂ ଆପଣ ହେଉଛନ୍ତି ଶାସ୍ତ୍ର ଯୋନୟ, ଆପଣଙ୍କଠାରୁ ଶାସ୍ତ୍ର ସବୁ ଆସୁଛନ୍ତି, ଆପଣ ପ୍ରଭୃତାୟ ନିବୃତାୟ ସେ ଶାସ୍ତ୍ରରେ କେଉଁଟା ପ୍ରବୃତ୍ତି କରିବାକୁ ପଡ଼ିବ କେଉଁଟା ନିବୃତ୍ତି ହେବାକୁ ପଡ଼ିବ ସେସବୁ ଆପଣ ନିଜେ ବିଧାନ କରିଛନ୍ତି, ଏବଂ ନିଗମାୟ ନମୋ ନମଃ, ନିଗମାୟ କହିଲେ ସେଇ ଶାସ୍ତ୍ର ନିଗମ କଳ୍ପତ ରୋର କଳିତମ କଳମ, ସେ ଶାସ୍ତ୍ରର ଆପଣ ହେଉଛନ୍ତି ଉତ୍ସ। ତେଣୁ ଆପଣଙ୍କୁ ଆମେ ପୁଣି ନମସ୍କାର, ପୁଣି ନମସ୍କାର, ବାରମ୍ବାର ନମସ୍କାର, ବାରମ୍ବାର ପ୍ରଣାମ। ଓଁ ନମୋ ଭଗବତେ ବାସୁଦେବାୟ, ଓଁ ନମୋ ଭଗବତେ ବାସୁଦେବାୟ, ଓଁ ନମୋ ଭଗବତେ ବାସୁଦେବାୟ। ଜୟ ଶ୍ରୀମଦ୍ ଭାଗବତମ୍।